ମୋର ମୋ ନାଁ ଉର୍ମିଳା, ମୁଁ ବସ୍ତି ବିକାଶ ପରିଷଦ ସନ୍ତୋଷ ନଗର 26 ନମ୍ବର ୱାର୍ଡ ଆମର ସନ୍ତୋଷ ନଗରରୁ ମୁଁ କହୁଛି। ଆମର ଏ ଡ୍ରେନ୍ କାମ ଚାଲିଛି ଟିକେ, ଆଉ ଟିକେ ବଲାରେ ହଉନି, ଆପଣ ଟିକେ ଆସିଲେ ଟିକେ ଚେକ୍ କରିକି ଯାଇଥାନ୍ତେ ଆଉ ଭଲ ହେନ୍ତା। ଆଉ ଚେକ୍ କରିକି ଗଲେ ସେମାନେ କାମଟା ଟିକେ ଛୋଟ ଇଆ କରିଦେଇଛନ୍ତି ଡ୍ରେନ୍ଟା।